ఆకాశవాణి. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଚଳିତ ଖରିଫ ଋତୁ ଲାଗି ଫସ୍ଫରସ୍ ଓ ପଟାସ୍ ବ୍ୟବହୃତ ସାର ଉପରେ ପୁଷ୍ଟିଭିତ୍ତିକ ରିହାତି ସମେତ ଅନ୍ୟ କେତେକ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ଦେଶର ଖଣି ଏବଂ ଶକ୍ତିକେନ୍ଦ୍ରଗୁଡ଼ିକରେ ମହଜୁଦ ରହିଛି ଆବଶ୍ୟକ ପରିମାଣର କୋଇଲା, ଆସାମ କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ଗ୍ରହଣ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
ଖରିଫ ସିଜନ କେ ଲିଏ ନ୍ୟୁଟ୍ରିଏଣ୍ଟ ବେସ୍ ସବ୍ସିଡି ଜିସ୍ମେ 41,000 କରୋଡ଼ ରୁପେ କା ୟେ କମ୍ପ୍ଲିଟ ସବ୍ସିଡି କା ପ୍ରୋଗ୍ରାମ ହେ। ସେକେଣ୍ଡ, ରାଜସ୍ଥାନ ମେ ଜୋ ପଚପଦ୍ରା ବାଲୋତ୍ରା ଜିଲ୍ଲେ ମେ ରିଫାଇନରୀ ବନ ରହି ହୈ ଉସସେ ରିଲେଟେଡ କୁଛ ଫୈସଲେ ହୁଏ ଜୋ 79,000 କରୋଡ଼ ରୁପିସ ସେ ରିଲେଟେଡ ହେ ସାରା। ତୀସରା, ଜୟପୁର ମେ मेट्रो का फेज टू, इसके लिए 13,000 करोड़ रुपए का आवंटन हुआ है। चौथे और पांचवे दोनों हमारे नॉर्थ ईस्ट में दो हाइड्रो पावर प्लांट्स हैं।
ଶ୍ରୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁ 2026 ଲାଗି ଫସ୍ଫରସ୍ ଓ ପଟାସ୍ ବ୍ୟବହୃତ ସାର ଉପରେ ପୁଷ୍ଟିଭିତ୍ତିକ ରିହାତି ଦର ଆଜି କ୍ୟାବିନେଟ୍ରେ ଅନୁମୋଦିତ ହୋଇଛି। ଖରିଫ ଋତୁ 2026 ଲାଗି ବଜେଟ୍ ପରିମାଣ ପ୍ରାୟ 41,534 କୋଟି ଟଙ୍କା ଆବଶ୍ୟକ ରହିଛି। ଆଜିର ଏହି ନିଷ୍ପତ୍ତି ଦ୍ୱାରା ଚାଷୀମାନଙ୍କୁ ରିହାତି ତଥା ସୁଲଭ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ କରାଯାଇପାରିବ। ଗତ ଖରିଫ ଋତୁ ତୁଳନାରେ ଚଳିତ ଥର ଏହି ରିହାତି ପରିମାଣ 4,317 କୋଟି ଟଙ୍କା ଅଧିକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆନ୍ତର୍ଜାତିକ ସ୍ତରରେ ସାର ଦରକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ 1 ତାରିଖରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ପୁଷ୍ଟିଭିତ୍ତିକ ରିହାତି ଦର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଖରିଫ ସିଜନ କେ ଲିଏ ନ୍ୟୁଟ୍ରିଏଣ୍ଟ ବେସ୍ ସବ୍ସିଡି ସ୍କିମ୍ ମେ 41,534 କରୋଡ଼ ରୁପିସ କା ସବ୍ସିଡି କା ପ୍ୟାକେଜ। ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କୋଭିଡ ହୋ ଚାହେ ୱେଷ୍ଟ ଏସିଆ ମେ କନ୍ଫ୍ଲିକ୍ଟ ହୋ କିସାନ ଭାଇଓ କେ ଲିଏ ହମେଶା ଏକ ତରିକେ ସେ ସେଫ୍ଟି ଶିଲ୍ଡ ବନକେ ଖଡେ ହୁଏ ଔର କିସି ଭି ତରହ କେ ଫର୍ଟିଲାଇଜର ମେ ଅପ୍ସ ଆଣ୍ଡ ଡାଉନ୍ସ ଜୋ ଭି ଆଏ କଭି ଉସକା ପ୍ରଭାବ ହମାରେ କିସାନୋ ପେ ପଡ଼ନେ ନି ଦିଆ ହେ।
କ୍ୟାବିନେଟ୍ରେ ନିଆଯାଇଥିବା ଅନ୍ୟ କେତେକ ନିଷ୍ପତ୍ତି ଉପରେ ସୂଚନା ଦେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଜୟପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରହ୍ଲାଦପୁରରୁ ଟୋଡି ମୋଡ୍କୁ 41 କିଲୋମିଟର ଦୀର୍ଘ ମେଟ୍ରୋ ରେଳପଥରେ 36ଟି ଷ୍ଟେସନ ରହିବ ଏବଂ ଏଥିଲାଗି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ରାଜସ୍ଥାନ ମେଟ୍ରୋ ରେଳ ନିଗମ ଲିମିଟେଡ୍ ଦ୍ୱାରା ସମ୍ପନ୍ନ କରାଯିବ।
41 କିଲୋମିଟର କା ହେ ଜିସ୍ମେ 34 ତୋ ଏଲିଭେଟେଡ୍ ହେ ଔର 2 କିଲୋମିଟର ଅଣ୍ଡରଗ୍ରାଉଣ୍ଡ ହେ। ଟୋଟାଲ 13,038 କରୋଡ଼ ରୁପିସ କା ଇସ ଆଉଟଲେ ହେ। 5.5 ସାଲ ମେ ପ୍ରୋଜେକ୍ଟ କୁ କମ୍ପ୍ଲିଟ କରେଙ୍ଗେ ଔର ଡାଇରେକ୍ଟ ଜୋ ଫେଜ୍ 1 ହେ ଉସକେ ସାଥ ଖାସା କୋଟି ମେ ଇସକା ଇଣ୍ଟରଚେଞ୍ଜ ହୋଗା।
ଶ୍ରୀ ବୈଷ୍ଣବ କହିଛନ୍ତି, ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଆଜି ଏଚ୍ପିସିଏଲ୍ ରାଜସ୍ଥାନ ରିଫାଇନାରୀ ଲିମିଟେଡ୍ ପ୍ରକଳ୍ପର ମୂଲ୍ୟକୁ 43,129 କୋଟି ଟଙ୍କାରୁ 79,469 କୋଟି ଟଙ୍କାକୁ ବୃଦ୍ଧି କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆଜିର କ୍ୟାବିନେଟ୍ ବୈଠକରେ ଅରୁଣାଚଳ ପ୍ରଦେଶରେ କମଳା ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ଲାଗି 26,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ସମ୍ପର୍କିତ ଅନ୍ୟ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସ୍ଥିତି ସତ୍ତ୍ୱେ ଦେଶର ଖଣି ଏବଂ ଶକ୍ତିକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ପରିମାଣର କୋଇଲା ମହଜୁଦ ରହିଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ କୋଇଲା ମନ୍ତ୍ରଣାଳୟ ଯୁଗ୍ମ ସଚିବ ସଞ୍ଜୀବ କୁମାର କାଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ କୋଇଲା ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ପଶ୍ଚିମ ଏସିଆରେ ସୃଷ୍ଟ ସ୍ଥିତିକୁ ଦୃଷ୍ଟିରେ ରଖି କୋଇଲା କ୍ଷେତ୍ରରେ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ କାଶୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଦେଶବ୍ୟାପୀ ଏଲ୍ପିଜି, ପେଟ୍ରୋଲ୍ ଓ ଡିଜେଲ୍ ପ୍ରଚୁର ମାତ୍ରାରେ ଉପଲବ୍ଧ ରହିଛି ଏବଂ ଏହାର ଯୋଗାଣ ପ୍ରକ୍ରିୟା ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ଘରୋଇ ଉପଭୋକ୍ତାଙ୍କ ଚାହିଦାକୁ ପ୍ରାଥମିକତା ଦେଇ ଯେଭଳି ପ୍ରତ୍ୟେକ ପରିବାରବର୍ଗକୁ 100% ଏଲ୍ପିଜି ଯୋଗାଇ ଦିଆଯାଇପାରିବ ସେ ଦିଗରେ ସରକାର ପଦକ୍ଷେପ ନେବା ସହିତ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରକ୍ରିୟା ମଧ୍ୟ ନିୟମିତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।
ଘରେଲୁ ଏଲ୍ପିଜି କି ସପ୍ଲାଇ ନର୍ମାଲ ହେ सभी डिस्ट्रीब्यूटर्स के पास पर्याप्त स्टॉक अवेलेबल है, कहीं कोई ड्राई आउट रिपोर्टेड नहीं है। लगभग 95% बुकिंग ऑनलाइन हो रही है और लगभग 91% रिफिल की डिलीवरी DAC कोड के साथ हो रही है, और ये 91% जो फिगर है वो ये इंश्योर करता है कि डाइवर्जन न हो।
आपण माने संवाद सुनुचंते आकाशवाणी रो। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ମଧ୍ୟରେ ଯୁଦ୍ଧବିରତିକୁ ଭାରତ ସ୍ୱାଗତ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି ପଦକ୍ଷେପ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହେବା ସହିତ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସୁଗମ ହୋଇପାରିବ। ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ଉତ୍ତେଜନା ହ୍ରାସ, କୂଟନୀତି ଏବଂ କଥାବାର୍ତ୍ତା ଉପରେ ଭାରତ ନିରନ୍ତର ଗୁରୁତ୍ୱାରୋପ କରିଆସିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ସ୍ଥିତି ଦ୍ୱାରା ବିଶ୍ୱବାସୀ ପ୍ରଭାବିତ ହେବା ସହିତ ବିଶ୍ୱସ୍ତରରେ ଶକ୍ତି ଯୋଗାଣ ତଥା ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଆସାମ, କେରଳମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ କରାଯିବ। ଏହିସବୁ ସ୍ଥାନରେ ଭୋଟଦାନ ସକାଳ 7:00 ଆରମ୍ଭ ହୋଇ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। ଆସାମ ବିଧାନସଭାର 126, କେରଳମ୍ର 140 ଏବଂ ପୁଡୁଚେରୀର 30 ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ସେହି ଅଞ୍ଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ପୁଡୁଚେରୀରେ ମୋଟ 9,50,639 ଜଣ ମତଦାତା 294 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ମତଦାତାଙ୍କ ମଧ୍ୟରୁ 24,919 ଜଣ ପ୍ରଥମଥର ଲାଗି ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 1,069 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ 30 ପିଙ୍କ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ 15 ଏବଂ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ 2 ଅନୁରୂପ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ 12,591 ପୋଷ୍ଟାଲ ଭୋଟ୍ ଜାରି କରାଯାଇଛି। ଏହି ନିର୍ବାଚନ ଲାଗି ପୁଡୁଚେରୀରେ ମୋଟ 4,836 ଜଣ ସରକାରୀ କର୍ମଚାରୀ, 2,791 ପୁଲିସ କର୍ମଚାରୀ ଏବଂ 173 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏତଦ୍ବ୍ୟତୀତ ନିର୍ବାଚନ ଆୟୋଗଙ୍କର ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ଅଧୀନରେ ପୁଡୁଚେରୀର ମତଦାନ ପ୍ରକ୍ରିୟା ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଲାଗି 6 ଦେଶର 9 ଜଣ ପ୍ରତିନିଧି ଇତିମଧ୍ୟରେ ସେଠାରେ ପହଞ୍ଚିଛନ୍ତି। ଏହି ଦେଶଗୁଡ଼ିକ ହେଲା କିର୍ଗିଜସ୍ତାନ, କୋଟେ ଡି ଆଇଭରି, ମାଲଡୋଭା, ମଙ୍ଗୋଲିଆ, ଗୁଆନା ଏବଂ ଭୁଟାନ। କେରଳମ୍ରେ ମୋଟ 883 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। 2,71,00,000 ମତଦାତା 30,495 ଭୋଟ୍ କେନ୍ଦ୍ରରେ ଆସନ୍ତାକାଲି ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେରଳମ୍ରେ 160 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ସମେତ ରାଜ୍ୟ ପୁଲିସ୍ର 76,000 କର୍ମଚାରୀ ନିୟୋଜିତ ହୋଇଛନ୍ତି। ମତଦାନ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମଦ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି। ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏହି ପର୍ଯ୍ୟାୟ ପାଇଁ ଗତକାଲି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଛି। ଭବାନୀପୁର ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ସପ୍ତାହରେ ଏହି ଆସନରୁ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଚଳିତ ଖରିଫ ଋତୁ ଲାଗି ଫସ୍ଫରସ୍ ଓ ପଟାସ୍ ବ୍ୟବହୃତ ସାର ଉପରେ ପୁଷ୍ଟିଭିତ୍ତିକ ରିହାତି ସମେତ ଅନ୍ୟ କେତେକ ପ୍ରସ୍ତାବକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ଦେଶର ଖଣି ଏବଂ ଶକ୍ତିକେନ୍ଦ୍ରଗୁଡ଼ିକରେ ମହଜୁଦ ରହିଛି ଆବଶ୍ୟକ ପରିମାଣର କୋଇଲା, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ଗ୍ରହଣ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।